ଏଣୁ ରାମନାରାୟଣ କହୁଛନ୍ତି ସୁଖ ଇନ୍ଦ୍ରିୟଙ୍କ ଦୈତ୍ୟା ଦେହ ଯୋଗେନ ଦେହିନା ସର୍ବତ୍ର ଲବ୍ଧ ଯାଇବା ଯଥା ଦୁଃଖ ମାଡ଼ ଇନ୍ଦ୍ରିୟ ସୁଖ ଆମର ଯିଏ କିଏ କେତେ କ'ଣ ପାଇବ ଜନ୍ମ ଐଶ୍ୱର୍ଯ୍ୟ ସ୍ରୋତ ଶ୍ରୀ ଏ ଚାରୋଟି ଜିନିଷ ରହିଛି କିଏ କେଉଁ କୂଳରେ ଜନ୍ମଗ୍ରହଣ କରିବ କିଏ କେତିକି ଐଶ୍ୱର୍ଯ୍ୟ ପାଇବ କିଏ କେତିକି ବିଦ୍ୟା ପ୍ରାପ୍ତ ହେବ କିଏ କେତିକି ସୌନ୍ଦର୍ଯ୍ୟ ପ୍ରାପ୍ତ ହେବ ଜନ୍ମ ଐଶ୍ୱର୍ଯ୍ୟ ସ୍ରୋତ ଶ୍ରୀ ଏ ଚାରୋଟି ଜିନିଷ ଆମର ପୂର୍ବକର୍ମ ଫଳ ଅନୁସାରେ ନିର୍ଦ୍ଧାରିତ ହୋଇଯାଇଛି ଏତିକି ପାଇବ ପ୍ରହ୍ଲାଦ ମହାରାଜ କଥା କହୁଛନ୍ତି ଯେ ସୁଖ ମୋ ଇନ୍ଦ୍ରିୟ ଦୈତ୍ୟା ଦେହ ଯୋଗେନ ଦେହିନା ଦେହି ମାନେ ଛୋଟ କୀଟପତଙ୍ଗ ଆରମ୍ଭ କରିକିରି ସମସ୍ତ ଜୀବ 84 ଲକ୍ଷ ପ୍ରକାର ଜୀବ ଦେହି ସେମାନେ କୁହାଯାଉଛି ସେମାନଙ୍କର ସେମାନେ ପୂର୍ବକର୍ମ ଫଳ ଅନୁସାରେ ସେମାନେ ନିର୍ଦ୍ଧାରିତ ହୋଇଛି ଇଏ ଏହା ପାଇବ ଏହା ସେ ପାଇବ ସବୁକିଛି ନିର୍ଦ୍ଧାରିତ ହୋଇଯାଇଛି ଇନ୍ଦ୍ର ସୁଖ କିଏ କ'ଣ ପାଇବ ସବୁ ନିର୍ଦ୍ଧାରିତ ହୋଇଯାଇଛି କହିଲେ ସୁଖ ଇନ୍ଦ୍ରିୟ ଅକ୍ଷମ ଦୈତ୍ୟା ଦେହ ଦେଖନ୍ତି ନା ସର୍ବତ୍ର ଲଭ୍ୟତେ ଦୈବାତ ଦେବତାମାନଙ୍କ ଦ୍ୱାରା ସେଟା ନିର୍ଦ୍ଧାରିତ ହୋଇଯାଇଛି ଏଠି ପାଇବ ଏହା ପ୍ରକାର କିଛି ଜଣ କାମ ନ କରି ମଧ୍ୟ ସେ ତାର ଯେତିକି ଆବଶ୍ୟକତା ରହୁଛି ସେ ପ୍ରାପ୍ତ ହୋଇଯାଉଛି ସର୍ବତ୍ର ଲଭ୍ୟତେ ଦେବା ଯଥା ଦୁଃଖ ମଜାତ୍ମତା ପ୍ରହ୍ଲାଦ ମହାରାଜ ଉଦାହରଣ ଦେଉଛନ୍ତି ଦୁଃଖ ପାଇଁ କିଏ ଚେଷ୍ଟା କରୁଛି କେହି ଏମିତି ଅଛନ୍ତି ଯେ ଯେତେ ମୂର୍ଖ ବ୍ୟକ୍ତି ହେଲେ କିଏ ଗଲା ବହୁତ ନା କାହିଁକି କିଏ ଚାହୁଁଛି କି କେମିତି ମୁଁ ଦୁଃଖ ପାଇବି କିଏ ଅଛନ୍ତି ସେମିତି ଯେତେ ମୂର୍ଖ ବ୍ୟକ୍ତି ହେଲେ ମଧ୍ୟ କେହି ଚାହୁଁନାହାନ୍ତି ଦୁଃଖ ପାଇବା କିନ୍ତୁ ଦୁଃଖ ନ ପାଇବା ପାଇଁ ଚାହିଁଲେ ମଧ୍ୟ ବା ଦୁଃଖ ପାଇବା ପାଇଁ ନ ଚାହିଁଲେ ମଧ୍ୟ ସେ ଦୁଃଖ ଆସି ମିଳୁଛି ତେଣୁ ସେହିଭଳି ଭାବରେ ସୁଖ ପାଇଁ ଚେଷ୍ଟା ନ କଲେ ମଧ୍ୟ ସୁଖ ଆସି ମିଳିବ ପ୍ରହ୍ଲାଦ ମହାରାଜ ଏଇଟା ଉଦାହରଣ ଦେଉଛନ୍ତି ଆମର ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଏଇଟା ସାଧାରଣତଃ ସମସ୍ତେ ବୁଝିପାରିବେନି ଏ ଜିନିଷଟା ସମସ୍ତେ ବୁଝିପାରିବେନି ପ୍ରହ୍ଲାଦ ମହାରାଜ ଉଦାହରଣ ଦିଅନ୍ତି 84 ଲକ୍ଷ ପ୍ରକାର ଜୀବ ଅଛନ୍ତି ତା ଭିତରୁ ମାନବମାନେ ମାତ୍ର 4 ଲକ୍ଷ ପ୍ରକାର 4 ଲକ୍ଷ ମାନେ 20 ଭାଗରୁ ଭାଗେ 84 ଲକ୍ଷରେ 4 ଲକ୍ଷ 21 ଭାଗରୁ ଭାଗେ କିନ୍ତୁ ଯେଉଁ 80 ଲକ୍ଷ ଜୀବ ଅଛନ୍ତି ତାଙ୍କର କିଛି ସମସ୍ୟା ଅଛି କି ଖାଦ୍ୟ ପ୍ରୋବ୍ଲେମ୍ ବା ଅନ୍ୟ କିଛି ସମସ୍ୟା ଅଛି କି ତାଙ୍କ ସମସ୍ୟା ତାଙ୍କର କିଛି ସମସ୍ୟା ତାଙ୍କ ଯାହା ଯାହା ଆବଶ୍ୟକତା ଭଗବାନ ପୂରଣ କରୁଛନ୍ତି ଉପନିଷଦ ମନା କରେ ଯେ ନିତ୍ୟ ନିତ୍ୟନାମ ଚେତନ ଚେତନ ନାମ ଏକ ବହୁନାମ ବିଦଧାତି କାମ ଭଗବାନ ଅଛନ୍ତି ନିତ୍ୟ ଆମେ ମଧ୍ୟ ନିତ୍ୟ ଏବଂ ଭଗବାନ ଅଛନ୍ତି ଚେତନଶୀଳ ଆମେ ମଧ୍ୟ ଚେତନଶୀଳ କିନ୍ତୁ ଭଗବାନ ଆଉ ଜୀବ ବିଚାର କିଛି ତଫାତ ନାହିଁ ନା ତଫାତ ଅଛି ତଫାତ ହେଉଛି କ'ଣ ନା ଏକ ବହୁନା ଯେଉଁ ବିଧାତି କାମ ଭଗବାନ ଏକ ଏବଂ ଆମେ ସମସ୍ତେ ଭଗବାନଙ୍କ ଅଂଶ ହିସାବରେ ଆମେ ହେଉଛେ ଅନେକ ଏକ ବହୁନା ଏବଂ ବହୁମାନଙ୍କର ଏ ସମସ୍ତ ଜୀବମାନଙ୍କର ଯାହାର ଯେତେ କାମନା ଅଛି ବିଧାତି କାମ ଏକ ବହୁନା ଯେଉଁ ବିଧାତି କାମ ଭଗବାନ ଆଉ ଜୀବ ଭିତରେ ତଫାତ ହେଉଛି ଯେ ଆମର ଯାହା ଆବଶ୍ୟକତା ଅଛି ଭଗବାନ ସବୁ ପୂରଣ କରନ୍ତି ଏକ ବହୁନା ବିଧାତି କାମ ତେଣୁ 80 ଲକ୍ଷ ଜୀବଙ୍କର ଯାହା ଯାହା ଆବଶ୍ୟକତା ଭଗବାନ ପୂରଣ କରୁଛନ୍ତି ଗୋଟେ ହାତୀ ଥରେ କରି 40 କେଜି ଖାଦ୍ୟ ଗ୍ରହଣ କରୁଛି ଆଉ ଗୋଟେ ପିମ୍ପୁଡ଼ି ଥରେ କରି କେତିକି ଖାଦ୍ୟ କିନ୍ତୁ ଯାହାର ଯାହା ଆବଶ୍ୟକତା ଭଗବାନ ସବୁ ପୂରଣ କରିଦେଇଛନ୍ତି ତାହେଲେ ମାନବମାନଙ୍କ ପାଇଁ ସମସ୍ୟା ଆସିବ ଆମ ଶିଶୁ କରୁଛନ୍ତି ସେ ମହାରାଜ ଗୋଟେ କୁହନ୍ତି ଉଦାହରଣ ଦିଅନ୍ତି ଯେ ଯଦି ଗୋଟେ ରାସ୍ତାରେ ଗୋଟେ ଚାଉଳ ବସ୍ତାରେ କୌଣସି କାରଣ ପଡ଼ିଯାଇଛି ଗୋଟେ ପକ୍ଷୀଟେ ଆସିବ ସେ କ'ଣ କରିବ ତାର ଯେତିକି ଦରକାର ସେ ସେତିକି ଧରିକି ପଳାଇବ ଥଣ୍ଟରେ ସେତିକି ଧରିକି ପଳାଇବ ଗୋଟେ ପଶୁଟେ ଆସିବ ତାର ଯେତିକି ଦରକାର ସେ ସେତିକି ଧରି ପଳାଇବ କିନ୍ତୁ ଜଣେ ଯଦି ମନୁଷ୍ୟ ଆସିବ ତାହେଲେ ସେ ବସ୍ତାଟାକୁ ଧରିକି ଚାଲିପାରିବ ତେଣୁ ଏଇଟା ବର୍ଣ୍ଣନା କରାଯାଇଛି ସାବାସମ ଇଦମ ସର୍ବମ ଯତ୍କିଞ୍ଚିତ ଜଗତ୍ୟମ ଜଗତ ତେନ ତତ୍ତେନ ପୁଞ୍ଜିତା ମା ବୁଧ ପ୍ରଶସ ଆତ୍ମବାସ୍ୟମ ଇଦମ ବିଶ୍ୱମ ଯତ୍କିଞ୍ଚିତ ଜଗତ୍ୟମ ଜଗତ ତେନ ତତ୍ତେନ ଯେଉଁ ଦଣ୍ଡ ମରତ ଯାହାକୁ ଯାହା ଯେତିକି ପ୍ରାପ୍ତ ହେବା କଥା ସେ ସେଠି ପାଇବା ପାଇଁ ବ୍ୟବସ୍ଥା ହେଇଛି ଜଣେ ଯଦି ସେତିକିରେ ସନ୍ତୁଷ୍ଟ ରହିଲା ତାହେଲେ ସେ ମନ ପ୍ରସାଦ ସେ ହେଉଛି ମନର ଗୋଟେ ତପସ୍ୟା ମନ ପ୍ରସାଦ ଯଦି ଭଗବାନ ଦେଇଛନ୍ତି ଆମକୁ ସେତିକି ସନ୍ତୁଷ୍ଟ ରହିବା ସେଇଟା ହେଉଛି ମନ ପ୍ରସାଦ କିନ୍ତୁ ଯାହା ଯେତିକି ଇଏ ହେଇଛି ତାଠୁ ଯଦି ଅଧିକ ଜଣେ ଆରମ୍ଭ କରିବା ପାଇଁ ଚେଷ୍ଟା କରିବ ସସ୍ ତେନ ବୋଲି କୁହାଯାଉଛି କାଗଜ ସସ୍ ତେନ ତେନ ମାନେ ଚୋର ସୁଚର ଚୋରି କଲେ କ'ଣ ହେବ? ସରକାର ଦଣ୍ଡ ଦେବେ, ଜେଲ୍କୁ ପଠେଇବେ, ଯାହା ବିଭିନ୍ନ ପ୍ରକାର ଦଣ୍ଡ ଦେବା ଦେବେ। ତେଣୁ ଭଗବାନଙ୍କର ନିୟମ ମଧ୍ୟ ସେଇଟା ଆତ୍ମଭାଷ୍ୟ ନିଦମ ବିଶ୍ୱ କିଞ୍ଚି ଜଗତ, ଯାହାକୁ ଯେଉଁଟା ଦରକାର ସେତିକି ଦିଆଯାଇଛି। ଯେଉଁ ଆମକୁ ଯେତିକି ମିଳୁଛି ଯଦି ସେତିକିରେ ଯଦି ଆମେ ସନ୍ତୁଷ୍ଟ ରହିବା ତାହେଲେ ସେଇଟା ଗୋଟେ ହେଉଛି ମନର ତପସ୍ୟା, ମନ ପ୍ରସାଦ। ସୌମ୍ୟତ୍ୱ କହିଲେ ସମସ୍ତଙ୍କ ପ୍ରତି ସମାନ ଭାବରେ ବ୍ୟବହାର କରିବା। ଆମର ଯେମିତି ଏଇଟା ରହିଛି ବିଭିନ୍ନ ସମସ୍ତ ଧର୍ମର ଏଇ ଗୋଟେ ମୌଳିକ ନୀତି ସୌମ୍ୟ, ମାନେ ଆମର ଖ୍ରୀଷ୍ଟିଆନ ମାନଙ୍କ ସେଠି ରହିଛି ଯେ ଡୁ ୱାନ୍ ଟୁ ଅଦର୍ସ, ହ୍ୱାଟ୍ ୟୁ ୱାଣ୍ଟ ଅଦର୍ସ ଟୁ ଡୁ ୱାନ୍ ଟୁ ୟୁ। ଆମର ଯାହା ସବୁ ଆବଶ୍ୟକତା ଅଛି, ଆମର ଯେଉଁଟା କେଉଁଟାରେ ଆମକୁ ଆନନ୍ଦ ପ୍ରାପ୍ତ ହେଉଛେ, କେଉଁଟାରେ ଦୁଃଖ ପ୍ରାପ୍ତ ହେଉଛେ, ସେମିତି ଅନ୍ୟ ଝିଅମାନଙ୍କର ମଧ୍ୟ ସେଇଭଳିଆ ରହିଛି ନା। ଆମକୁ ଗୋଡ଼ରେ କଣ୍ଟାଟେ ବାଜିଗଲେ ଆମକୁ କଷ୍ଟ ଲାଗୁଛି, କିନ୍ତୁ ଆମେ ଗୋଟେ ଅନ୍ୟ ଝିଅକୁ ଯଦି ହତ୍ୟା କରି ଖାଇବା ପାଇଁ ତାକୁ ଖାଦ୍ୟ ଖାଇବା ପାଇଁ ଚେଷ୍ଟା କରିବା, ତେଣୁ ଇଏ ହେଉଛି ମୌଳିକ ନୀତି ଯେଉଁ ରହିଛି। ସବୁ ଧର୍ମରେ ଏଇଟା ସମାନ ରହିଛି, ସବୁ ଧର୍ମରେ ଏଇ ନୀତିଟି ରହିଛି। ସର୍ବେ ଭବନ୍ତୁ ସୁଖିନ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶନ୍ତୁ, ମା କଶ୍ଚିତ ଦୁଃଖ ମା ଭୁଲେ, ଏ ବେଦ ବାକ୍ୟ ରହିଛି। ସର୍ବେ ଭବନ୍ତୁ ସୁଖିନ, ଆମେ ସୁଖୀ ହେବା ପାଇଁ ଚାହୁଁଛେ, ଆମେ ଦୁଃଖୀ ହେବା ପାଇଁ ଚାହୁଁଛେ କି? ତେଣୁ ଆମେ କାହିଁକି ଅନ୍ୟମାନଙ୍କୁ ଦୁଃଖ ଦୁଃଖୀ ଦେବା, ଦୁଃଖ କରିବା, ଦୁଃଖ ଦେବା କାହିଁକି? ତେଣୁ ଆମେ ଏଇ ସମୟତ ବ୍ୟବହାରଟା ହେଉଛି ସେଇଟା, ସିଏ ଗୋଟେ ମନର ତପସ୍ୟା, ଗୋଟେ ମାନସିକ ତପସ୍ୟା ସମୟତ। ଆମେ ଯେମିତି ଚାହୁଁଛେ ଆମର ଏଇଟା ହେଲେ ଭଲ ହୁଅନ୍ତା, ସେମିତି ଆମେ ମଧ୍ୟ ଅନ୍ୟମାନଙ୍କୁ ଚିନ୍ତା କରିବା, ତାର ମଧ୍ୟ ଏଇଟା ହେଇଥିଲେ ସିଏ ମଧ୍ୟ ଚାହିଁଥାନ୍ତା। ଏଇଟା ହେଉଛି ସମ୍ୟକ ମନପ୍ରସାଦ ସୌମ୍ୟତ। ମୌନ ମୌନ ଚୁପ୍ ରହିବା, ମୌନ ସାଧାରଣତଃ ଚୁପ୍ ରହିବାକୁ କୁହାଯାଉଛି। ପ୍ରପାତ ମହାରାଜ ଗାମ୍ଭୀର୍ଯ୍ୟ, ଗ୍ରାଭିଟି ଗାମ୍ଭୀର୍ଯ୍ୟ, ମନ ମୌନଟା ହେଉଛି କ'ଣ? ଆମେ ମନଟା ବହୁତ ଚଞ୍ଚଳ, ଭଗବତୀତାର ଷଷ୍ଠ ଅଧ୍ୟାୟରେ ଅର୍ଜୁନ କଥା ସେଟା କହିଛନ୍ତି ଭଗବାନ, ଚଞ୍ଚଳ ନୀ ମନ କୃଷ୍ଣ ପ୍ରମାତି ବଳଭଦ୍ରମ ତସ୍ୟାହଂ ନିଗ୍ରହଂ ମନି ବାୟୁରିବ ସୁସ୍କରଂ। ମନ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ, ଆମର ଆଧ୍ୟାତ୍ମିକ ମାର୍ଗରେ ଅଗ୍ରଗତି କରିବାରେ ମନଟା ବହୁତ ଆମକୁ ଗୁରୁତ୍ୱପୂର୍ଣ୍ଣ ଗୁରୁତ୍ୱପୂର୍ଣ୍ଣ ସ୍ଥିତିରେ ଅଛି ମନଟା, କାହିଁକି ମନ ହେଉଛି ଆମର ଯେତେ ଇନ୍ଦ୍ରିୟ ଅଛନ୍ତି, ଆମର ପାଞ୍ଚଟି ଜ୍ଞାନେନ୍ଦ୍ରିୟ ରହିଛନ୍ତି, ପାଞ୍ଚଟି କର୍ମେନ୍ଦ୍ରିୟ ରହିଛନ୍ତି, ଏ ମନ ହେଉଛି ତାଙ୍କ ରାଜା ବୋଲି କହିଛି। ମନ ଷଷ୍ଠାନ ଇନ୍ଦ୍ରିୟାଣି ପ୍ରକୃତି ସ୍ଥାନ କର୍ଷ, ମନ ଯୋଗୁରୁ ଉପନିଷଦରେ ବର୍ଣ୍ଣନା କରାଯାଇଛି, ମନ ଏବ ମନୁଷ୍ୟାଣ ବନ୍ଧନ ମୁଖ୍ୟ କାରଣ। ମନଟା ଆମକୁ ବନ୍ଧନରେ ପକାଉଛି, ପୁଣି ମନଟା ଆମକୁ ମୁକ୍ତି କରିଦେଉଛି, ମନଟା ଏତେ ଗୁରୁତ୍ୱପୂର୍ଣ୍ଣ। ତେଣୁ ମନ ଯେଉଁ ରହିଛି ଏ ମନଟା ଭଗବତ ଗୀତାରେ ଷଷ୍ଠ ଅଧ୍ୟାୟରେ ଭଗବାନ ମନ ବିଷୟରେ ବହୁତ କଥା କହିଛନ୍ତି, ବନ୍ଧୁରାତ୍ମା ଆତ୍ମନସ୍ତସ୍ୟ ଜେନାତ୍ମୈବା ଆତ୍ମନାଧିତ ଅନାତ୍ମନସ ଶତ୍ରୁତି ବର୍ତ୍ତିତାତ୍ମୈବ ଶତ୍ରୁବତ୍ ଉଦ୍ଧରେ ଧାତ୍ମାତ୍ମାନଂ ଆତ୍ମାନ ଅବସାରେ ଆତ୍ମେ ବହି ଆତ୍ମବନ୍ଧୁ ଆତ୍ମୈବ ରିପୁରାତ୍ମ। ମନଟା ଆମର ବନ୍ଧୁ, ପୁଣି ମନଟା ମଧ୍ୟ ଆମର ଶତ୍ରୁ। କେଉଁ ମନଟା ଆମର ବନ୍ଧୁ ନା ଯେଉଁ ମନଟା ଆମେ ନିଜକୁ ଏଇ ତପସ୍ୟା ମାଧ୍ୟମରେ ମନକୁ ଆମର ଅଧୀନରେ ରଖିଛି। ଭଗବାନ କହିଲେ ନା ଯଦିଓ ଅସଂଶୟ ମହାବା ମନ ଦୁର୍ନିଗ୍ରହ ଚଳନ ଅଭ୍ୟାସ ମୋତେ କୁହନ୍ତି, ଇଏ ବୈରାଗ୍ୟ ଚକ୍ରେ ମନକୁ ନିଗ୍ରହ କରିବା, ମନକୁ ନିଜର ଅଧୀନରେ ରଖିବା ନିଶ୍ଚିତ ଭାବରେ ଅସଂଶୟ, ଏଥିରେ କୌଣସି ସଂଶୟ ନାହିଁ। ଅସଂଶୟ ମହାବା ମନ ଦୁର୍ନିଗ୍ରହ ଚଳନ, ମନକୁ ନିଗ୍ରହ କରିହେବନି, ମନକୁ କଣ୍ଟ୍ରୋଲ କରିହେବନି, ଏଇଟା ଏତେ ସଂଶୟ ନାହିଁ। କିନ୍ତୁ ସମ୍ଭବ ହେବ କେମିତି ନା ବୈରାଗ୍ୟ ଅଭ୍ୟାସ, ଅଭ୍ୟାସ କରିବା ଦ୍ୱାରା ମନଟାକୁ ଏଇ ଏଇ ପ୍ରସାଦ ଏଇ ଯୋଗୁଁ ହେଉଛି ଅଭ୍ୟାସ, ଏଇଟାକୁ ଆମେ ଅଭ୍ୟାସ କରିବୁ, ଅଭ୍ୟାସ କଲେ ଆମେ ଆସ୍ତେ ଆସ୍ତେ ମନଟା ଏଇ ଯେଉଁ ଭୌତିକ ଯେଉଁ ଆସକ୍ତିରୁ ସେଇଟା ବୈରାଗ୍ୟକୁ ଆସେ। ଅଭ୍ୟାସ ହେଇକୁ କୁହନ୍ତି ବୈରାଗ୍ୟ ଚକ୍ର। ତେଣୁ ଯେଉଁମାନେ ମନଟା ଯେଉଁମାନଙ୍କର ନିଜର ଅଧୀନରେ ରଖୁନାହାନ୍ତି ସେମାନେ ମନରେ ବିଭିନ୍ନ ପ୍ରକାର ଚିନ୍ତା ଆସୁଛି, ବିଭିନ୍ନ ପ୍ରକାର କଥା କହିବା ପାଇଁ ଇଚ୍ଛା ହେଉଛି। ଆମେ ଯେଉଁ କଥା କହୁଛେ ପ୍ରଥମେ ମାନସିକ ଚିନ୍ତା କରୁଛେ ନା, ମନରେ ଚିନ୍ତା କରୁଛି ତାପରେ କଥା କହୁଛି। ମନଟା ହେଉଛି ଭଗବତ ଗୀତାରେ ଯେତେବେଳେ ଭଗବାନ କହୁଛନ୍ତି, ଭଗବତ ଗୀତାରେ ଯେଉଁ ଜ୍ଞାନ ଦେଉଛନ୍ତି କେତେବେଳେ ଦେଉଛନ୍ତି, ଦୁଇ ପକ୍ଷର ଶଙ୍ଖ ବାଇଶ ଅଛି, ଦୁଇ ପ୍ରକାର ସଂଖ୍ୟା ଲାଗିଗଲା ମାନେ କ'ଣ ହେବ ଯୁଦ୍ଧ ଆରମ୍ଭ ହେବ କିନ୍ତୁ ଭଗବାନ ସେଠି ଭଗବଦ୍ଗୀତା କହୁଛନ୍ତି କୁରୁକ୍ଷେତ୍ରରେ ଏପଟେ କୌରବମାନେ ରହିଛନ୍ତି ଏପଟେ ପାଣ୍ଡବମାନେ ରହିଛନ୍ତି ଅର୍ଜୁନ କହିଲେ ସେନଗର ଉଭୟ ମଧ୍ୟ ରଥମ ସ୍ଥାପନ ଅଚ୍ୟୁତ ଶଙ୍ଖ ବାଜିଗଲାଣି ଶଙ୍ଖ ବାଜିଗଲାଣି ଯୁଦ୍ଧ ଆରମ୍ଭ ହୋଇଯିବା କଥା କିନ୍ତୁ ଅର୍ଜୁନ ଯେତେବେଳେ କହୁଛନ୍ତି ଭଗବାନ ନେଇଯାଉଛନ୍ତି ଭୀଷ୍ମ ଦ୍ରୋଣ ପ୍ରମୁଖତଃ ସେ ଭୀଷ୍ମ ଦ୍ରୋଣ ଇତ୍ୟାଦି ସବୁ ମୁଖ୍ୟ ସ୍ଥାନରେ ରହିଛନ୍ତି ତାଙ୍କ ପାଖରେ ନେଇକିରି ରଥକୁ ରଖି କହୁଛନ୍ତି ପଶ୍ୟ ପାଥର ପାଣି ଏ ପାଥ ଦେଖୁଛନ୍ତି ସେମାନେ ସବୁ ସମବେଦାନ କରୁ ନୀତି ଏସବୁ ସମବେତ ଯୋଦ୍ଧାମାନଙ୍କୁ ଦେଖ ତେଣୁ ସେଠି ଯେଉଁ ଭଗବାନ କହିଛନ୍ତି ତାହେଲେ କେତେ ସମୟ କହିଥିବେ ଶଙ୍ଖ ବାଜିଗଲାଣି ଯୁଦ୍ଧ ଆରମ୍ଭ ହୋଇଯିବା କଥା କେତେ ସମୟ ଜଣେ କରିପାରିବ ଯୁଦ୍ଧ କେତେ ଯୁଦ୍ଧ ତ ଆରମ୍ଭ ହୋଇଯିବ ନା ତେଣୁ ଏଇ ମନ ମାନେ ଆପଣ ଦେଖିବେ ଭଗବତ ଗୀତା ତୃତୀୟ ଅଧ୍ୟାୟ ଭଗବାନ କହିଛନ୍ତି ଇନ୍ଦ୍ରିୟାଣି ପରାଣ୍ୟ ଇନ୍ଦ୍ରିୟ ପରା ମନ ମନସ୍ତୁ ପରା ବୁଦ୍ଧି ଯୋ ବୁଦ୍ଧି ପରତସ୍ତୁ ଏସବୁ ସୂକ୍ଷ୍ମ ଇନ୍ଦ୍ରିୟମାନଙ୍କଠାରୁ ସୂକ୍ଷ୍ମ ହେଉଛି ମନ ତେଣୁ ଆହୁରି ଶକ୍ତିଶାଳୀ ମନଠାରୁ ଆହୁରି ସୂକ୍ଷ୍ମ ହେଉଛି ବୁଦ୍ଧି ତେଣୁ ସିଏ ଆଉ ଆହୁରି ଶକ୍ତିଶାଳୀ ବୁଦ୍ଧିଠାରୁ ଆହୁରି ମନଠାରୁ ଆହୁରି ଶକ୍ତିଶାଳୀ ବୁଦ୍ଧି ବୁଦ୍ଧିରୁ ଶକ୍ତିଶାଳୀ ହେଉଛି ଅହଙ୍କାର ଅହଙ୍କାରଠାରୁ ଶକ୍ତିଶାଳୀ ଏବଂ ଅତି ସୂକ୍ଷ୍ମ ହେଉଛି ଆତ୍ମା ତେଣୁ ଏଇ ଯେଉଁ ଭଗବତ ଗୀତାରେ ଯେଉଁ ଜ୍ଞାନ ଦିଆହେଇଛି ପ୍ରଭୁପାଦ ମହାରାଜ କହନ୍ତି ଅଧଘଣ୍ଟା ଭିତରେ ସବୁ କୁହାଯାଇଛି କାରଣ ହାୟର ଲେଭେଲରେ କୁହାଯାଇଛି ମନ ଆମେ ଯେଉଁଟା କଥା କହିବା ପୂର୍ବରୁ ଆମ ମନରେ ଚିନ୍ତା କରିସାରିଛି ସବୁ ମୁଁ ଏଇଟା କହିବି ଯାହା କଥା କହିଲି ଗୋଟେ ସେକେଣ୍ଡରେ ମନରେ ସେଟା ଚିନ୍ତା ହେଇଯାଉଛି କାରଣ ମନଟା ହେଉଛି ସୂକ୍ଷ୍ମ ଯେତେ ସ୍ଥୂଳ ହେବ ସେତେ ଆମକୁ ଅଧିକ ସମୟ ଲାଗି କଥା କହିବା ପାଇଁ ଆମର ଜିହ୍ୱାରେ କଥା କହୁଛେ ଜିହ୍ୱାଟା ହେଉଛି ସ୍ଥୂଳ ସ୍ଥୂଳ ଇନ୍ଦ୍ରିୟ ଗୋଟେ କର୍ମେନ୍ଦ୍ରିୟ ଜ୍ଞାନେନ୍ଦ୍ରିୟ ଜିହ୍ୱାଟା ଦୁଇ ପ୍ରକାର ଯାଉଛି ଜ୍ଞାନେନ୍ଦ୍ରିୟ ହେଉଛି ଏବଂ କର୍ମେନ୍ଦ୍ରିୟ ଟିକେ ହେଉଛି ଜିହ୍ୱାଟା ତେଣୁ ଏଇ ଯେଉଁ ଆମେ କଥା କହୁଛେ ଏଇଟା ହେଉଛି ସ୍ଥୂଳ ଇନ୍ଦ୍ରିୟ ମାଧ୍ୟମରେ କଥା କହୁଛେ କଥା କହିବା ପୂର୍ବରୁ ଆମେ କ'ଣ କହିବା ମନରେ ଗୋଟେ ସେକେଣ୍ଡରେ ଚିନ୍ତା କରିଦେଉଛେ ଫ୍ରାକ୍ସନ୍ ଅଫ୍ ସେକେଣ୍ଡ ଆମେ ଚିନ୍ତା କରିଦେଉଛେ ତେଣୁ ଭଗବତ ଗୀତାରେ ଯେଉଁ ଜ୍ଞାନ ଦିଆହେଇଛି ଅଧଘଣ୍ଟା ଭିତରେ କୁହାଯାଇଛି ସବୁ ଜ୍ଞାନ ସେ ଅର୍ଜୁନ ପ୍ରାପ୍ତ ହେଇଗଲେ ଏବଂ ଭଗବାନ ସବୁ କଥା ସବୁ କାର୍ଯ୍ୟ କରିବା ପାଇଁ ସମର୍ଥ ଅକର୍ତ୍ତୁମ୍ ଅକର୍ତ୍ତୁମ୍ ସର୍ବଦା କର୍ତ୍ତୁମ୍ ଅନ୍ୟଥା କର୍ତ୍ତୁମ୍ ସମର୍ଥ ଭଗବାନ ସମ୍ଭବକୁ ଅସମ୍ଭବ କରିପାରିବ ଅସମ୍ଭବକୁ ସମ୍ଭବ କରିପାରିବ ତେଣୁ ମୋଚିର ଉଦାହରଣ ଦିଆଯାଏ ଆପଣମାନେ ଅଧିକାଂଶ ଜାଣିଥିବେ ସେ କଥା ଯେ ନାରଦମୁନି ଯେତେବେଳେ ଯାଆନ୍ତି ବୈକୁଣ୍ଠ ଲୋକକୁ ସେତେବେଳେ ବାଟରେ ଦୁଇ ଜଣ ଦେଖା ହେଲେ ଜଣେ ମୋଚି ଏବଂ ଜଣେ ବ୍ରାହ୍ମଣ ଦୁଇ ଜଣ ଯାହା ଭକ୍ତ ମୋଚି ମଧ୍ୟ ଭକ୍ତ ବ୍ରାହ୍ମଣ ମଧ୍ୟ ଭକ୍ତ ତେଣୁ ସେ ନାରଦମୁନି ଦେଖିକି ସମସ୍ତେ ତାକୁ ପ୍ରଣାମ କରିକି ତାକୁ ପଚାରିଲେ ଯେ ଆପଣ ତ ଯାଉଛନ୍ତି ଭଗବାନଙ୍କର ଆପଣ ନିଜ ଲୋକ ଆମକୁ ଟିକେ ଉଦ୍ଧାର କରିବା କେମିତି କେବେ ଉଦ୍ଧାର ହେବା ବା କେମିତି ଆମେ ଟିକେ ଉପାୟ ବତାନ ତେଣୁ ଭଗବାନଙ୍କ ପାଖରେ ଯେତେବେଳେ ଦେଖା କରିସାରିଲେ ନାରଦମୁନି ତାପରେ ଫେରିଲା ବେଳକୁ ସେ କଥା ତାକୁ କହିଲେ ତେଣୁ ଭଗବାନ କହିଲେ ତମେ କୁହ ଯେ ସେ ମୋଚି କହିବ ସେ ଏଇ ଜନ୍ମରେ ଉଦ୍ଧାର ପାଇବ କିନ୍ତୁ ସେ ବ୍ରାହ୍ମଣ ଜଣକ ତାହାକୁ ବହୁତ ଜନ୍ମ ଲାଗିବ ତେଣୁ ଏ କଥା ଯେତେବେଳେ ସେ ଫେରୁଛନ୍ତି ସେତେବେଳେ ମୋଚି ଏବଂ ବ୍ରାହ୍ମଣକୁ ଦେଖା ହେଲେ ତେଣୁ ମୋଚି ଯେତେବେଳେ ଦେଖା ହେଲେ ମୋଚି ସେତେବେଳେ ତାଙ୍କୁ ପଚାରିଲେ କ'ଣ ଆପଣ ଯାଇଥିଲେ ଭଗବାନଙ୍କର ଦେଖା ଦର୍ଶନ ହେଲା କି କ'ଣ କହିଲେ ଭଗବାନ ନା ଭଗବାନ କହିଛନ୍ତି ତମେ ଏଇ ଜନ୍ମରେ ଉଦ୍ଧାର ପାଇବ ନା ଏଇ ଜନ୍ମ ଉଦ୍ଧାର ପାଇବ ନା ହଁ କହିପାରିବ ନା ଆଉ କ'ଣ ଭଗବାନ କହୁଛନ୍ତି ନା ଭଗବାନ ଗୋଟେ କଥା କହିଛନ୍ତି ତୁମକୁ ବୁଝିବା ପାଇଁ ତ ବୁଝ ଏଇଟା ଯେ ଭଗବାନ ଗୋଟେ ଛୁଞ୍ଚିର ପଛପଟେ ଯେଉଁ କଣା ଅଛି ସେଇ କଣାରେ ଗୋଟେ ହାତୀକୁ ଏପଟସେପଟ କରୁଛନ୍ତି ନା ହଁ ଭଗବାନ ସବୁ କରିପାରିବ ନା କେମିତି ଭଗବାନ କେମିତି ଛୁଞ୍ଚି କଣାରେ କେମିତି ଗୋଟେ ହାତୀଟେ କେମିତି ଯିବ ପଶିବ ନା ଏଇ ଯେଉଁ ଗଛ ମୂଳରେ ସେ ବସିକି ତାଙ୍କର ଇଏ କରୁଛନ୍ତି ଜୋତା ଫୋତା ସବୁ ସକାଶ କରୁଛନ୍ତି ତେଣୁ ସେ କହିଲେ ଏଇ ଯେଉଁ ବରଗଛରେ ମୁଁ ବସିଛି ଏ ବରଗଛ ଏତେ ବିରାଟ ବଡ଼ ଗଛ ହେଇଛି ଏ ଗଛଟି କେମିତି ହେଇଛି ଗୋଟେ ମଞ୍ଜିଟା କେତେ ବଡ଼ ଛୋଟ କ୍ଷୁଦ୍ର ମଞ୍ଜିରୁ ସେତେ ବିରାଟ ବଡ଼ ଗଛ ହେଇଛି ଜଣେ ଛୋଟ କ୍ଷୁଦ୍ର ମଞ୍ଜିରୁ ଏତେ ବିରାଟ ବଡ଼ ଗଛ ହେଇପାରିଲା ତାହେଲେ ଭଗବାନ କାହିଁ ନ କରିପାରିବେ ସେଇଟା ସେ ବିଶ୍ୱାସ କରିଗଲେ କିନ୍ତୁ ବ୍ରାହ୍ମଣ ଯେତେବେଳେ ଶୁଣିଲେ ଏ କଥା ଯେ ଭଗବାନ ଏଇଭଳିଆ କାର୍ଯ୍ୟ କରୁଛନ୍ତି ବ୍ରାହ୍ମଣ ବିଶ୍ୱାସ କଲେନି ତେଣୁ ଭଗବାନ କହିଛନ୍ତି ବ୍ରାହ୍ମଣ ଏଇ ଜନ୍ମରେ ଉଦ୍ଧାର ପାଇବ ସେ ଅନେକ ଜନ୍ମ ଲାଗିବ ସେଥିପାଇଁ କହିଲେ ଆମ କହିବା ଉଦ୍ଦେଶ୍ୟ ଯେ ଏଇ ଯେଉଁ କାର୍ଯ୍ୟ ଭଗବାନ ଅସମ୍ଭବ ମଧ୍ୟ ସମ୍ଭବ କରିପାରିବେ ତେଣୁ ଏଇ ଯେଉଁ ଅଳ୍ପ ସମୟ ଭିତରେ ଅଧଘଣ୍ଟା ଭିତରେ ଭଗବତ ଗୀତା କୁହାଯାଇଛି ଏଇଟା ଅସମ୍ଭବ ନୁହଁ ପ୍ରଭୁପାଦ ମହାରାଜ କହିଛନ୍ତି ତେଣୁ ଏଇ ଯେଉଁ ମୌନଟା ରହିବ କଥା ଯେଉଁ ପାଟି ଯେଉଁ କହିବା ପାଇଁ ଯେଉଁ ଆଗ୍ରହ ରହିଛି ବା କହିବା ପାଇଁ ଯେଉଁ ବେଗ ରହିଛି, ଇଏ ଗୋଟେ ବେଗରେ ଯାଉଛି, କହିବାଟା ବେଗ, ଯିବା ବେଗମ ବାଚ ବେଗମ, ଏସବୁ ବେଗ ଛୋଟ ବେଗ ରହିଛି। ତେଣୁ ଏଇ ଯେଉଁ କହିବାର ବେଗ, ଏ କହିବାର ବେଗକୁ ଆମେ କେମିତି ନିୟନ୍ତ୍ରଣ କରିପାରିବା ନା ମୌନ? ଯଦି ଆମେ କିଛି ଭଗବାନଙ୍କ ବିଷୟରେ ଜାଣିନେ, ଆଗପକ୍ଷେ ଆମେ ଭଗବାନଙ୍କ କଥା କିଛି ଜାଣିନେ, ଆଗପକ୍ଷେ ମହାମନ୍ତ୍ର ଉଚ୍ଚାରଣ କରିପାରିବା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ମହାରାଜ ମହାପ୍ରଭୁଙ୍କର କୃପାରୁ, ମହାପ୍ରଭୁଙ୍କ ଧାରାରେ ଯେଉଁ ଆସୁଛନ୍ତି, ମହାପ୍ରଭୁ ସମସ୍ତଙ୍କ ପାଇଁ କୃପା କରିଛନ୍ତି। ସମସ୍ତେ କେମିତି କୃଷ୍ଣ ଚେତନା ଗ୍ରହଣ କରିବେ ସେଥିରେ ବିଭିନ୍ନ ପ୍ରକାର କୃପା କରିଛନ୍ତି। କେତେଜଣ ପଚାରନ୍ତି ଯେ ଆପଣଙ୍କର ଇଷ୍ଟମ ଯେଉଁ ଏଇ ଯେଉଁ ଡ୍ରେସ୍ ପିନ୍ଧୁଛନ୍ତି, ବୈରିକ ବସ୍ତ୍ର ବା ଧଳା ବସ୍ତ୍ର, ଯେଉଁ ତିଳକ ଲଗାଉଛନ୍ତି, ଶିକ୍ଷା ଧାରଣ କରୁଛନ୍ତି, ଗଣ୍ଠି, ଏଇସବୁ କ'ଣ ଆବଶ୍ୟକତା ରହିଛି କଥା? ତେଣୁ ପ୍ରଭାତ ମହାରାଜ ତାର ଉତ୍ତର ଦେଇଛନ୍ତି, ପୋଲିସ ରହିଛି ବା ଡିଫେନ୍ସ ସୈନ୍ୟବାହିନୀ ରହିଛି, ତାଙ୍କର କାହିଁକି ପୋଷାକ ରହିଛି? ସେ ତ ଯେକୌଣସି ପୋଷାକରେ ଯାଇକି ଯାଇପାରିବେ, କରିପାରିବେ, ଯୁଦ୍ଧ କରିପାରିବେ, ତାଙ୍କର କାହିଁକି ପୋଷାକ ରହିଛି? ଆମର ଏଇ ଯେଉଁ ପୋଷାକ ରହିଛି ବା ଏଇ ଯେଉଁ ରହିଛି କ'ଣ, ଏଇ ଯେଉଁ ବେଶ ଧାରଣ କରୁଛନ୍ତି, ଜଣେ ଲୋକ ଦେଖିଲେ ତାର ଚିନ୍ତା ଆସିବ, କହିବାକୁ ପଡ଼ିବନି ଯେ ଇଏ ବୈଷ୍ଣବ ବୋଲି, ତିଳକ ଦେଖିଲେ ଜାଣିପାରିବେ। ତେଣୁ ଇଏ ଭଗବାନ କୃପାରୁ ସବୁ ଆସିଛନ୍ତି। ଯେଉଁ ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ ପାର୍ଶ୍ୱ ଜଗତକୁ, ସେତେବେଳେ ଇସ୍କନ ପୁରୀରେ ବହୁତ କେସ୍ ସବୁ ହେଇଛି, କୋର୍ଟ କେସ୍ ସବୁ ହେଇଛି, ବିଭିନ୍ନ ପ୍ରକାର ପୋଲିସ କେସ୍, କୋର୍ଟ କେସ୍ ସବୁ ବିଭିନ୍ନ ପ୍ରକାର କେସ୍ ହେଇଛି। କିନ୍ତୁ ଯେହେତୁ ଏସବୁ ଭଗବାନ ମହାପ୍ରଭୁ ଏଇଟା କୃପା କରିକି ଦେଇଛନ୍ତି, ପରମ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନମ୍, ଏ କଳିଯୁଗରେ ଶ୍ରୀକୃଷ୍ଣ ସଂକୀର୍ତ୍ତନ ହେଉଛି 15,000 ବର୍ଷ ହେଉଛି ସୁବର୍ଣ୍ଣ ଯୁଗ। କଳିଯୁଗ ଯେଉଁ 432,000 ବର୍ଷ ଅଛି ରହିଛି, ତାଦେହରେ 15,000 ବର୍ଷ ହେଉଛି ସୁବର୍ଣ୍ଣ ଯୁଗ। 5,000 ବର୍ଷ ଚାଲିଗଲାଣି, ଆଉ 10,000 ବର୍ଷ ଯେଉଁ ରହିଛି, ସେ 10,000 ବର୍ଷ ହେଉଛି ସୁବର୍ଣ୍ଣ ଯୁଗ। ଏଇଥିରେ ମହାପ୍ରଭୁଙ୍କର କୃପା ବିଶେଷ ଭାବରେ ସମସ୍ତଙ୍କୁ ଦିଆଯାଉଛି, ବିତରଣ କରାଯାଉଛି। ଯେଉଁମାନେ ଇସ୍କନ ବିରୁଦ୍ଧରେ କହୁଛନ୍ତି ମଧ୍ୟ, ସେମାନେ କହୁଛନ୍ତି ହରେ କୃଷ୍ଣ, ଆଦର ଭଗବାନଙ୍କର ନାମ ସେ ନେଉଛନ୍ତି। ତେଣୁ ଅନ୍ତତଃ ପକ୍ଷେ ଏତିକି ଯେଉଁମାନେ କରିପାରୁନାହାନ୍ତି, ଭଗବାନଙ୍କର ନାମ ଉଚ୍ଚାରଣ କରିପାରୁନାହାନ୍ତି, ଭଗବାନ କଥା କହିପାରୁନାହାନ୍ତି, ସେମାନେ ମୌନ ରହିବାଟା ଆବଶ୍ୟକ, ସେମାନେ ଚୁପ୍ ରହିବେ, ମୌନ। ଭଗବତ ଦ୍ୱାଦଶ ଅଧ୍ୟାୟରେ ମଧ୍ୟ ଭଗବାନ କହିଛନ୍ତି, ମୌନୀ ଦ୍ୱାଦଶ ଅଧ୍ୟାୟରେ ଯେଉଁ ରହିଛି, କିଏ ଭଗବାନଙ୍କର ଅତି ପ୍ରିୟ, ସେଥିରେ ମଧ୍ୟ ଭଗବାନ ସେ କହୁଛନ୍ତି ଯେ ଦ୍ୱାଦଶ ଅଧ୍ୟାୟରେ ସେ କହୁଛନ୍ତି ଯେ ସମ ଶତ୍ରୁ ଯେ ମିତ୍ରୀ ଚ ତଥା ମହାନାପମାନ ଶୀତୋଷ୍ଣ ସୁଖ ଦୁଃଖୀଷୁ ସମ ସଙ୍ଗ ବିବର୍ଜିତ ତୁଲ୍ୟ ନିନ୍ଦା ସ୍ତୁତି ମୌନୀ, ତୁଲ୍ୟ ନିନ୍ଦା ସ୍ତୁତି ମୌନୀ ସନ୍ତୁଷ୍ଟ ଜୈନ କେମିତି ଅନିକେତ ଶ୍ରୀମତୀ ଭକ୍ତିମାନେ ପ୍ରିୟ ନର। ବହୁତ କଥା ଭଗବତର ସଭ୍ୟରେ ଭଗବାନଙ୍କ କିଏ ପ୍ରିୟ, ସେଥିରେ ସେ କହୁଛନ୍ତି ଯେଉଁମାନେ ମୌନୀ ଯେ ଚୁପ୍ ରହିବେ ସେମାନେ ହେଉଛନ୍ତି ଭଗବାନଙ୍କୁ ପ୍ରିୟ। ଯଦି ଜଣେ ମାନବ ଜଣେ ପାଇକିରି ସେ କର୍ଣ୍ଣରେ ଭଗବାନଙ୍କ କଥା ସ୍ମରଣ କରୁନି, ତାହେଲେ ସେଟା କିଭଳି କର୍ଣ୍ଣ ନା ବିଲେଇ, ବିଲେଇ କହିଲେ ଯେମିତି ସାପ ଯେଉଁ ରହୁଛି ଗାତରେ ରହୁଛି, ସାପ ଗାତରେ ରହୁଛି ସେଭଳି ଭାବରେ ବିଲେଇ ମତେ ଉର୍କ୍ରମ ନ ଶୁଣନ୍ତ କର୍ଣ୍ଣପୁରେ ବିକ୍ରମ ଉର୍କ୍ରମ ଭଗବାନଙ୍କର ଯେଉଁ ବିଭିନ୍ନ ଲୀଳା ସବୁ ରହିଛି ତାକୁ ସେ କର୍ଣ୍ଣ ମାଧ୍ୟମରେ ଶୁଣୁନି, ତାହେଲେ ସେଇଟା ସର୍ପର ଗାତ ସହିତ ସମାନ ବିଲେଇ। ଏବଂ ଜିହ୍ୱା ସେଠି ଦାର୍ଦ୍ରିରେ କେବେ ସୁତ ଜିହ୍ୱା ଜିହ୍ୱା ଅସତି ସେମାନଙ୍କର କୋମ ଦାର୍ଦ୍ରିରେ କେବ ଦାର୍ଦ୍ରିରେ କେବେ କହିଲେ ଏ ଯୋଉ ବେଙ୍ଗ ବେଙ୍ଗ ହୁଏ ବେଙ୍ଗ ବର୍ଷା ଦିନ ଆସିଗଲେ କଟକଟ 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 ମାନେ ସାପ ଜାଣିବ ମୋର ଖାଦ୍ୟ ସେ ଯାଇଛି ସେ ଯାଇକିରି ସେ ଖାଦ୍ୟଟା କ'ଣ ଜିହ୍ୱା ଅସନ୍ତି ଦାର୍ଦ୍ରିକ ନ ଚୌପ ଗାୟତ୍ରୀ ହୃଦୟ ଗାଥା ଯେଉଁମାନେ ଜିହ୍ୱା ଧାରଣ କରିକିରି ଭଗବାନଙ୍କର ଗାଥା ଭଗବାନଙ୍କୁ ଗୁଣଗାନ କରୁନାହାନ୍ତି ସେମାନଙ୍କର ଜିହ୍ୱା ହେଉଛି ସେଇ ସାପର ଜିହ୍ୱା ସେ ଆୟୁ ହରତି ବୈ ପୁଂସାମ ଉଦନ୍ୟଷ୍ଟମ ଚ ଜନ୍ମସୌ ତତ୍ସର୍ଥ ଯତ୍କ୍ଷଣ ନିତ ଉତ୍ତମ ଶ୍ଳୋକ ବାର୍ତ୍ତା ସମସ୍ତଙ୍କ ଆୟୁଷ ହରଣ ହେଇଯାଉଛି ଆୟୁ ହରତି ବୈ ପୁଂସାମ ଉଦନ୍ୟଷ୍ଟମ ଚ ଜନ୍ମସୌ ସୂର୍ଯ୍ୟଙ୍କର ଉଦୟ ଏବଂ ଅସ୍ତରେ ସମସ୍ତଙ୍କର ଆୟୁଷ ହରଣ ହେଇଯାଉଛି କିନ୍ତୁ ତତ୍ସର୍ଥ ଯତ୍କ୍ଷଣ ନିତ କିନ୍ତୁ ସେମାନଙ୍କର ଆୟୁଷ ହରଣ ହେଇପାରୁନି କେଉଁମାନଙ୍କର ଯେଉଁମାନଙ୍କର ଗୋଟିଏ କ୍ଷଣ ମଧ୍ୟ ଯଦି ଉତ୍ତମ ଶ୍ଳୋକ ବାହାରିଥିଲା ଭଗବାନଙ୍କର କଥାରେ ଯଦି ଗୋଟିଏ କ୍ଷଣ ଯଦି ବିତିଛି ତାହେଲେ ତାଙ୍କର ଆୟୁଷ ହରଣ ହେଇପାରୁନି ସୂର୍ଯ୍ୟଦେବ ହରଣ କରିପାରୁନି ତେଣୁ ଯେଉଁମାନେ ଭଗବାନ କଥା କହିପାରୁନାହାନ୍ତି ସେମାନଙ୍କ ପାଇଁ ମୌନ ବା ଚୁପ୍ ହେଇ ରହିବା ପାଇଁ କହିଛି ଏବଂ ଆ ଦ୍ୱାରା ସେମାନେ ଏଇ ମନର ଗୋଟେ ତପସ୍ୟା ମାନସିକ ତପସ୍ୟା ସେଇଟା ମୌନ କିନ୍ତୁ ଯେଉଁମାନେ ଭଗବାନ କଥା କହିବେ ସେମାନେ ମୌନୀ ନୁହନ୍ତି ସେମାନେ ମଧ୍ୟ ମୌନ କାରଣ ସେମାନେ ଭଗବାନ କଥା କହୁଛନ୍ତି ଦେବ କିଞ୍ଚିତ କରମିତି ଯୁକ୍ତ ମନିହିତ ତତ୍ତ୍ୱବିତ୍ ପଶ୍ୟନ୍ ଶୁଣନ୍ ଶୋଷନ୍ ଦୀର୍ଘନ ଆସ୍ମିନ୍ ବର୍ଷନ୍ ଶୋଷନ୍ ଶୋଷନ୍ ପ୍ରଳପନ୍ ବିଶୋଧନ ପୂର୍ଣ୍ଣ ଉନ୍ମିଷନ୍ ନିମିଷନ୍ ଅପି ଇନ୍ଦ୍ରିୟାଣି ଇନ୍ଦ୍ରିୟାତ୍ୟ ବର୍ତ୍ତନ୍ତେ କି ଧାରା ପଞ୍ଚମ ଧ୍ୟାନରେ ଭଗବାନ କହୁଛନ୍ତି ସେ ସବୁ କାମ କରୁଥିଲେ ସେଟା କିଛି କରୁନି ତେଣୁ ସେ କହୁଥିଲେ ମଧ୍ୟ କିଛି କରୁନି କାରଣ ସେ ଭଗବାନ କଥା କହୁଛନ୍ତି ସେ ମୌନ ଏବଂ ମୌନ ଆତ୍ମବିନିଗ୍ରହ ଆତ୍ମବିନିଗ୍ରହ ସେ ମନକୁ କେମିତି ନିଜର ନିଜର ଅଧୀନ ରଖେ ଯତ ଯତ ନିଶ୍ଚଳ ମନମ ଚଞ୍ଚଳ ନସ୍ଥିରମ ତତ ତତ ନିୟମ ହିଁ ତଦା ଆତ୍ମନେଇବ ବସନ୍ଧାଏ ଯେତେବେଳେ ମନ ବିଭିନ୍ନ ପ୍ରକାର ବିଷୟ ପ୍ରତି ଧାବିତ ହେଉଛି ସେତେବେଳେ ମନକୁ ନିଗ୍ରହ କରିବା ମନକୁ ପୁଣି ଆଣିକି ଭଗବାନ ପାଖରେ ସବୈ ମନ କୃଷ୍ଣ ପଦାର ବନ୍ଦୟ ବଚାଂସି ବୈକୁଣ୍ଠ ଗୁଣାନ ବନ୍ଧନୀ କରୋ ହରେ ମନ୍ଦିର ମାର୍ଜନାଦିଷୁ ଶ୍ରୁତି ଚକାରା ଚିତ ସତ୍ପଥୋଦୟ ସବୈ ମନ କୃଷ୍ଣ ପାଦ ଭଗବାନଙ୍କ ପାଦପଦ୍ମରେ ଲଗାଇବାକୁ ପଡ଼ିବ ମନଟା ସବୁବେଳେ ଚାଲିଯିବ ବିଭିନ୍ନ ଭୌତିକ ଚିନ୍ତା ସବୁ ରହିବ ମନଟାକୁ ତେଣୁ ଗୋପୀମାନେ ଗୋପୀମାନେ ତାଙ୍କର ଓଲଟା ତପସ୍ୟା କରୁଛନ୍ତି ତାଙ୍କର ମାନସିକ ତପସ୍ୟା କ'ଣ ନା ମନଟା ତାଙ୍କର ସବୁବେଳେ ଭଗବାନ କଥା ରହୁଛି ସିଏ ଚେଷ୍ଟା ଭଗବାନ ଚାଲିଯାଇଛନ୍ତି ଭଗବାନ ଯଦି ଚାଲି ଯାଉଛନ୍ତି ଅକ୍ଟୋବର ଆସିଛନ୍ତି ତାଙ୍କୁ ନେଇଯାଉଛନ୍ତି ଭଗବାନ ତା ପରଦିନ ନେଇଯାଉଛନ୍ତି ସେତେବେଳେ ସେ ଗୋପୀମାନେ ବିକଳ ହେଇ ରୋଦନ କରୁଛନ୍ତି ଗୋବିନ୍ଦ ଦାମୋଦର ମାଧବେତି ଭାଗବତ ଦଶମ ସ୍କନ୍ଧ ଅଣଚାଳିଶ ଅଧ୍ୟାୟରେ ଅକ୍ରୁର ତାକୁ ନେଇଯାଉଛନ୍ତି ଯେତେବେଳେ ଭଗବାନଙ୍କୁ ସେ ବର୍ଣ୍ଣନା କରାଯାଉଛି ରୋଦନ କରୁଛନ୍ତି ଗୋପୀମାନେ ଗୋବିନ୍ଦ ଦାମୋଦର ମାଧବେତି କହିକିରି ରୋଦନ କରୁଛନ୍ତି ରୁଦୁଷ୍ମା ସୁସ୍ୱରମ ବହୁତ ଉଚ୍ଚ ସ୍ୱରରେ ସେ କ୍ରନ୍ଦନ କରୁଛନ୍ତି ଗୋପୀମାନେ ତାଙ୍କ ପ୍ରାଣ ଚାଲିଯାଉଛନ୍ତି ନା ଭଗବାନ ତାଙ୍କ ପ୍ରାଣ ତାଙ୍କ ମନ ଭଗବାନ ତାଙ୍କ ପାଦ ରହିଛି ସବୁବେଳେ ପାଇଁ ରହିଛି ବିଷୟଟା ରହିଛି କିନ୍ତୁ ଗୋପୀମାନଙ୍କ ଉପାସନା ହେଉଛି ଶ୍ରେଷ୍ଠ ଉପାସନା ଗୋପୀମାନଙ୍କ ଉପାସନା ଗୋପୀମାନଙ୍କର ମନ ସବୁବେଳେ ଭଗବାନ ପାଖ ସକାଳୁ ଉଠିବାଠୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ରାତି ଶୋଇ ଶୋଇ ଶୟନ ଅବସ୍ଥାରେ ମଧ୍ୟ ସବୁବେଳେ ସେ ଭଗବାନ ମନ ତେଣୁ ଯେତେବେଳେ ଭଗବାନ ଚାଲିଯାଇଛନ୍ତି ତାପରେ ଉଦ୍ଧବକୁ ପଠାଉଛନ୍ତି ବୃନ୍ଦାବନ ଗୋପୀମାନେ ଭଗବାନଙ୍କ ବିରୋଧରେ ପ୍ରାଣତ୍ୟାଗ କରିବା ପରିସ୍ଥିତି ଆସି ପହଞ୍ଚିଯାଇଛି ଏଇଭଳି ଭାବେ କିନ୍ତୁ ଭଗବାନ କହିଛନ୍ତି ଆସିବେ ବୋଲି ସେଇଥିପାଇଁ ତାଙ୍କ ପ୍ରାଣତ୍ୟାଗ କରିପାରୁନାହାନ୍ତି ତେଣୁ ଉଦ୍ଧବ ଯେତେବେଳେ ଆସିକି ତାଙ୍କୁ ଉଦ୍ଧବ ହେଉଛନ୍ତି ଜ୍ଞାନୀ ଭକ୍ତ ବୃହସ୍ପତିଙ୍କର ଶିଷ୍ୟ ବୃହସ୍ପତି ତାଙ୍କୁ ପଢ଼େଇଥିଲେ, ତାଙ୍କୁ ଡାକିକି ନେଇକି ପାଠ ପଢ଼େଇଛନ୍ତି ବୃହସ୍ପତିର ଶିଷ୍ୟ। ହଁ, ଦେବତାମାନଙ୍କର ଯିଏ ଗୁରୁ ବୃହସ୍ପତି, ଭଗବଦ୍ଗୀତାରେ ଭଗବାନ କହୁଛନ୍ତି, ସିଏ ହେଉଛନ୍ତି ଭଗବାନଙ୍କର ବିଭୂତି। ହଁ, ଦଶମ ଅଧ୍ୟାୟରେ କହିଛନ୍ତି, କ୍ରୋଧାସାମ କ୍ଷମା ମୁଖ୍ୟମ ବିଧି ପାତ ବୃହସ୍ପତି। ବୃହସ୍ପତି ହେଉଛନ୍ତି ମାନେ ପୁରୋହିତ ମାନଙ୍କ ଭିତରେ ଶ୍ରେଷ୍ଠ ପୁରୋହିତ ହେଉଛନ୍ତି ବୃହସ୍ପତି। ଏତେ ଜ୍ଞାନ ବୃହସ୍ପତିଙ୍କୁ ରହିଛି, ସେ ଜ୍ଞାନ ଦେଇଛନ୍ତି ଉଦ୍ଧବଙ୍କୁ, କିନ୍ତୁ ଜ୍ଞାନ ମାଧ୍ୟମରେ ଭଗବାନଙ୍କୁ ଜାଣିବନି। ଉଦ୍ଧବଙ୍କର ମଧ୍ୟ ଗୋଟେ ଗର୍ବ ରହିଥିଲା, ମୁଁ ବହୁତ ଜ୍ଞାନୀ, ବୃହସ୍ପତିଙ୍କର ଶିଷ୍ୟ, ଭଗବାନଙ୍କ ସଖା, ସବୁକିଛି ଜ୍ଞାନ ତାଙ୍କର ଅଛି। ଭଗବାନ ଯେତେବେଳେ ଯାହା ଅସୁବିଧା ହେଲା ଦ୍ୱାରକାରେ ବା ମଥୁରାରେ, ଯେତେବେଳେ ଯାହା ଅସୁବିଧା ହେଲା ସେତେବେଳେ ଉଦ୍ଧବଙ୍କୁ ସେ ପଚାରିବେ କ'ଣ କରିବେ। ଭଗବାନ ଭଗବାନଙ୍କର ଜ୍ଞାନ କମ୍ ଅଛି କି? ଭଗବାନ ସେ ପଚାରୁଛନ୍ତି ଅନ୍ୟମାନଙ୍କୁ, ଉଦ୍ଧବଙ୍କୁ ପଚାରୁଛନ୍ତି, ଏଇଟା ଏଇ ଅସୁବିଧା ହେଲା କ'ଣ କରିବା, ଉଦ୍ଧବଙ୍କୁ ପ୍ରଶ୍ନ ପଚାରୁଛନ୍ତି, ଉଦ୍ଧବ ଉତ୍ତର ଏମିତି କରିବା। ତେଣୁ ଉଦ୍ଧବଙ୍କର ବହୁତ ଗର୍ବ ରହିଛି ଯେ ମୁଁ ବହୁତ ଜ୍ଞାନୀ ଭଗବାନଙ୍କ ଭକ୍ତ ସହିତ ମୁଁ ମଧ୍ୟ ବହୁତ ଜ୍ଞାନ ବହୁତ ରହିଛି। ତେଣୁ ଗୋପୀମାନଙ୍କ ମଧ୍ୟ ପଠାଉଛନ୍ତି, ବୃନ୍ଦାବନ ପଠାଉଛନ୍ତି, ନନ୍ଦ ଯଶୋଦା ଗୋପୀମାନେ ଏବଂ ତାଙ୍କର ସଖାମାନଙ୍କୁ ସବୁ ସମ୍ବୋଧନ କରିବା ପାଇଁ ଉଦ୍ଧବ କହୁଛନ୍ତି, ମୋର ତ ଜ୍ଞାନ ଅଛି, ମୁଁ ତ ଜ୍ଞାନ ସବୁ ଦେଇଦେବି ତାଙ୍କର। ତ ମତ୍ ସନ୍ଦେଶ ବିମୋଚୟ, ଭଗବାନ ସନ୍ଦେଶ ଦେଇଛନ୍ତି, ଭଗବାନ ମଧ୍ୟ ତାଙ୍କର ଦେଇଛନ୍ତି, ଭଗବାନ ଯାହା କହିବା କଥା ତାଙ୍କର ସନ୍ଦେଶ ତାଙ୍କର ମତ ଦେଇଛନ୍ତି, ଉଦ୍ଧବ ଦେଇଛନ୍ତି। କିନ୍ତୁ ତଥାପି ସେ ଭାବୁଛନ୍ତି, ମୋର ବି ବହୁତ ଜ୍ଞାନ ଅଛି, ତାଙ୍କର ଯେଉଁ ଦୁଃଖ ରହିଛି ତାଙ୍କର ଦୁଃଖକୁ ମୁଁ ମୋଚନ କରିଦେବି। ତେଣୁ ଉଦ୍ଧବ ଯେତେବେଳେ ଗୋପୀମାନଙ୍କ ବିଷୟରେ ଗୋପୀମାନଙ୍କୁ କହୁଛନ୍ତି ଯେ ତମେ ଯେଉଁ ମନରେ ସବୁବେଳେ କୃଷ୍ଣଙ୍କୁ ଚିନ୍ତା କରୁଛ, କୃଷ୍ଣ ହେଉଛନ୍ତି ଭଗବାନ, ସେ ସ୍ୱୟଂ ଭଗବାନ, ଅଣୁ ପରମାଣୁରେ ସେ ସବୁଠାରୁ ବିଦ୍ୟମାନ ଅଛି। ଏଇଭଳି ଭାବରେ ଯେତେବେଳେ କହୁଛନ୍ତି, ସେତେବେଳେ ଗୋପୀମାନେ କହୁଛନ୍ତି ଯେ ସେ କହୁଛନ୍ତି ଏମାନଙ୍କୁ ସବୁ ତମେ ଏଇ କୃଷ୍ଣଙ୍କୁ ଧ୍ୟାନ କଲେ ମଧ୍ୟ ସେ ସବୁଠାରୁ ବିଦ୍ୟମାନ ଅଛନ୍ତି, ଆଉ ସେ କ'ଣ ସେ କୁଆଡ଼େ ଯାଇନାହାନ୍ତି, ସେ ଏଇଠି ରହିଛନ୍ତି। ଏଭଳି ଭାବରେ ଯେତେ କହିଲେ ମଧ୍ୟ ସିଏ ଗୋପୀମାନେ କ'ଣ ମନକୁ ଆଉ ଭଗବାନ ତାଙ୍କୁ ପାଦକୁ ମଧ୍ୟ ସେ ଫେରେଇ ପାରିବେ। ତେଣୁ କହିଲେ ଗୋପୀମାନେ ସବୁବେଳେ ଚେଷ୍ଟା କରନ୍ତି କେମିତି କୃଷ୍ଣଙ୍କୁ ଭୁଲିଯିବେ। ରାଧାରାଣୀଙ୍କ ବିଷୟରେ ମନା କରାଯାଉଛି, ରାଧାରାଣୀ ସବୁବେଳେ କୃଷ୍ଣଙ୍କ ସେ ସବୁବେଳେ ଚିନ୍ତା କରୁଛନ୍ତି। ତେଣୁ ସିଏ କହୁଛନ୍ତି କେମିତି କ'ଣ ମୁଁ କଲେ, କେମିତି ତପସ୍ୟା କରିବି, କେମିତି କ'ଣ ଉପାୟ କରିବି ଯାହାଫଳରେ କୃଷ୍ଣଙ୍କୁ ଭୁଲିଯିବି। ଯୁଆଡ଼େ ଗଲେ ଏମାନଙ୍କର ବୃନ୍ଦାବନ ତମାଳ ବୃକ୍ଷ ଦେଖିଲେ ସାଙ୍ଗେ ସାଙ୍ଗେ ଭଗବାନଙ୍କ ରୂପ ତାଙ୍କର ଆଖି ଆସୁଛି। ଯଦି ମୟୂରକୁ ଦେଖିଲେ, ମୟୂର ଚନ୍ଦ୍ରିକା, ମୟୂର ଯେଉଁ ପିଛା ଦେଖିଲେ ସାଙ୍ଗେ ସାଙ୍ଗେ କୃଷ୍ଣଙ୍କର ପିଛାରେ ଯେଉଁ ମୟୂର ଚନ୍ଦ୍ରିକା ଲୋକ ସେ କଥା ଚିନ୍ତା କରୁଛନ୍ତି। ଆକାଶକୁ ଦେଖିଲେ ନୀଳବର୍ଣ୍ଣ ଦେଖିଲେ ଭଗବାନଙ୍କ ରୂପ ତାଙ୍କର ଆଖିକି ଆସିଯାଉଛି। ଯେଉଁଠି ଦେଖିଲେ ଯେଉଁମାନେ ଭଗବାନ ଭକ୍ତ, ଯେଉଁମାନେ ପଶ୍ୟତି ସର୍ବତ୍ର ସର୍ବଞ୍ଚ ମୟି ପଶ୍ୟତି ତସ୍ୟାହମ ପ୍ରଣଶ୍ୟାମି ସହଚର ନମେ ପ୍ରଣଶ୍ୟ। ଇଏ ହେଉଛି ରାଘବଙ୍କ ଭକ୍ତର ଉଦାହରଣ, ଭଗବତୀତା ଷଷ୍ଠ ଭଗବାନ ଦେଇଛନ୍ତି। ସବୁଠି ସେମାନେ ଭଗବାନ ଦର୍ଶନ କରନ୍ତି, ସ୍ଥାବର ଜଙ୍ଗମ ଦେଖେ ନା ଦେଖେ ତାର ମୂର୍ତ୍ତି ସର୍ବତ୍ର ହେ ନିଜ ଇଷ୍ଟଦେବ ସ୍ଥିତି। ଯାହା ଦେଖିଲେ ମଧ୍ୟ ସିଏ ଇଏ ହେଉଛି ଭଗବାନ ହିଁ ରହିଛନ୍ତି, କ'ଣ କ'ଣରେ ଭଗବାନ ସବୁଠାରେ ଅଣୁ ପରମାଣୁରେ ବିଦ୍ୟମାନ ଅଛନ୍ତି। ଇଏ ହେଉଛି ମୁକ୍ତ ଜୀବର ଲକ୍ଷଣ। ଆଉ ବଦ୍ଧ ଜୀବ ଲକ୍ଷଣ କ'ଣ ନା, ଭଗବାନ କାହାନ୍ତି ସେ କହିବେ, କେଉଁଠି ଭଗବାନ ଅଛନ୍ତି, ଭଗବାନ କେଉଁଠି ନା, ହିରଣ୍ୟକଶ୍ୟପ ଯେମିତି କହୁଥିଲା, ହିରଣ୍ୟ ଭଗବାନ କାହାନ୍ତି, ଇଏ ହେଉଛି ବଦ୍ଧ ଜୀବ ଲକ୍ଷଣ। ତେଣୁ ରାଧାରାଣୀ ଚେଷ୍ଟା କରନ୍ତି କେମିତି ମୁଁ କୃଷ୍ଣକୁ ଭୁଲିଯିବି, ମନରେ ମୋର ସବୁବେଳେ ଯେଉଁ କୃଷ୍ଣ ଆସୁଛନ୍ତି ମୁଁ କେମିତି ଭୁଲିଯିବି। ସେ ହେଉଛି ବହୁତ ଉନ୍ନତର କଥା ଆମେ କହିଲେ ଏମିତି। ତେଣୁ ଏଇ ଯେଉଁ ଆତ୍ମବିନିଗ୍ରହ ମନଟା ଆମର ଯେଉଁ ବଦ୍ଧ ଜୀବ, ଆମର ମନଟା ଭଗବାନ ପାଖରେ ଲାଗୁନି ମନଟା, ତେଣୁ ଆମର ଏ ଭୌତିକ ମାୟା ପ୍ରତି ଆମେ ଆକର୍ଷିତ ହେଇକି ରହିଛେ। ମାୟାବଦ୍ଧ ଜୀବେ ନାହିଁ କୃଷ୍ଣ ସ୍ମୃତି, ଆମର ଭଗବାନ କଥା, ଭଗବାନ ପ୍ରତି ଆମର ଅନୁରାଗ ନାହିଁ ବା ଭାବ ନାହିଁ, କିଛି ନାହିଁ। ତେଣୁ ଆମେ ଭୌତିକ ଜଗତ ପ୍ରତି ଆକର୍ଷିତ ହେଇକି ରହୁଛେ, ମନଟା ଆମର ଭୌତିକ ଜଗତ ପ୍ରତି ବିଭିନ୍ନ ବିଷୟ ବିଭିନ୍ନ ଇନ୍ଦ୍ରିୟ ଉପଭୋଗ କରି ମନଟା ଧାବମାନ ହେଉଛି। ତେଣୁ ଆମେ ସେଥିରୁ ଆଣିକିରି କେମିତି ଭଗବାନ ପାଦପଦ୍ମରେ ଲଗେଇ ପାରିବା, ଏତିକି କଲେ ଆମର ଏଇଟା ମନର ତପସ୍ୟା, ମାନସିକ ତପସ୍ୟା। ପୁଣି ଭାବ ସଂଶୁଦ୍ଧି, ବିଭିନ୍ନ ଚିନ୍ତାଧାରା ଯେଉଁ ରହିଛି, ବିଭିନ୍ନ ପ୍ରକାର ଚିନ୍ତା ଆମର ଆସୁଛି, ତେଣୁ ଏ ଚିନ୍ତାକୁ କେମିତି ଶୁଦ୍ଧ କରିବା, ସେ ଭଗବାନଙ୍କର ଚିନ୍ତା କଲେ, ଭଗବାନଙ୍କ ଯଦି ଚିନ୍ତା କରିବ ତାହେଲେ ଆମେ ଯେଉଁ ଆମର ବିଭିନ୍ନ ପ୍ରକାର ଯେଉଁ ଦୁଶ୍ଚିନ୍ତା ସବୁ ରହିଛି, ବିଭିନ୍ନ ପ୍ରକାର ମାନସିକ ଟେନସନ୍ ଯେଉଁ ରହିଛି, ଟେନସନ୍ଟା ବର୍ତ୍ତମାନ ଯେଉଁ ଆମର ଯେଉଁ ବ୍ଲଡ଼ ପ୍ରେସର ଯେଉଁ ହେଉଛି, ଆର କାରଣ ହେଉଛି ଟେନସନ୍, ମାନସିକ ଚିନ୍ତା ରହିଛି। କାରଣ ଭୌତିକ ଜଗତ ହେଉଛି ପଦମ ପଦମ ଯଦ ବିପଦ, ପ୍ରତି ପଦରେ ବିପଦ ରହିଛି, କଣ କେତେବେଳେ ହବ ଆମର ସବୁବେଳେ ଟେନସନ୍ ରହୁଛି ବା ଚିନ୍ତା ରହୁଛି, କାଳେ ଅସୁବିଧା ହେଇଯିବ, କାଳେ ଭୟ ରହୁଛି, ଚିନ୍ତା ରହୁଛି, ଏସବୁ ରହୁଛି, ଯେଉଁଥିପାଇଁ କି ବିଭିନ୍ନ ପ୍ରକାର ରୋଗ ଆମର ଆସୁଛି, ବ୍ଲଡ ପ୍ରେସର ଇତ୍ୟାଦି ବିଭିନ୍ନ ପ୍ରକାର ରୋଗ ଆସୁଛି, ଯାହାଫଳରେ କି ହାର୍ଟ ଡିଜିଜ୍ ସବୁ ରହୁଛି, ହୃଦରୋଗ ମଧ୍ୟ ହେଉଛି। କିନ୍ତୁ ଜଣେ ଯଦି ଭଗବାନଙ୍କ ପାଦପଦ୍ମରେ ନିଜ ମନକୁ ସ୍ଥାପନ କଲା ବା ମନକୁ ଲଗେଇଲା ଭଗବାନ ପାଦପଦ୍ମରେ, ତାହେଲେ ତାର ଆଉ କୌଣସି ଚିନ୍ତା ରହିବନି, ଭଗବାନଙ୍କର ସୁରକ୍ଷାରେ ସେ ରହିଛନ୍ତି, ନିର୍ଭୟ, ତାଙ୍କର ଆଉ କୌଣସି ଭୟ ଆସିବନି। ପଦମ ସମାସିତା ଯେ ପଦ ପଲ୍ଲବ ପ୍ରବମ ମହତ୍ ପଦମ ପୁଣ୍ୟ ସୋମରାରେ ଭଗବାନ ବୁଦ୍ଧିବତ୍ସ ପଦମ ପରମ ପଦମ 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 ଜଗତି ପଦାମ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ବ୍ରହ୍ମା ଅଠାବନ ଶ୍ଳୋକରେ ଏଇଟା ସୂଚନା କହିଛନ୍ତି। ଭଗବାନ ପଦ୍ମପଦରେ ଯେଉଁମାନେ ଆଶ୍ରୟ ନେଇଛନ୍ତି ସମାସିତା ଯେ ପଦପଲ୍ଲବ ପ୍ରବମ, ସିଏ ଭଗବାନ ପଦ୍ମପଦ ହେଉଛି ଗୋଟେ ନୌକା ସଦୃଶ, ପ୍ଲବମ ନୌକା ସଦୃଶ, ଏ ଭବଟା ହେଉଛି ଭୌତିକ ଜଗତ ହେଉଛି ଗୋଟେ ସାଗର, ଭବସାଗର। ତେଣୁ ଏ ଭବସାଗରକୁ କେମିତି ଆମେ ପାରିବା ନା ଭଗବାନ ପାଦପଦ୍ମରେ ରୂପକ ନୌକାରେ ଯଦି ଆଶ୍ରୟ ନେବା ତାହେଲେ ଆମେ ଭବସାଗରକୁ ବହୁତ ସହଜରେ ପାରିଯିବା। କେତେ ସହଜ ନା, ଏ ଭବସାଗର ଯେଉଁ ରହିଛି ଯେଉଁଟାକ ଆମେ ଚିନ୍ତା କରିପାରିବାନି, ସାଗର କେତେ ତାର କାମ କ୍ରୋଧ ଲୋଭ ମୋହ ମଦ ମାସକୁ ଇତ୍ୟାଦି ଆମର ଅନଏଣ୍ଡିଂ ଶେଷ ହଉନି। କିନ୍ତୁ ଯଦି ଜଣେ ଭଗବାନ ପାଦପଦ୍ମରେ ଆଶ୍ରୟ ହେଇଯିବ ସେଇଟା କିଭଳି ଭବସାଗରଟା କିଭଳି ହେଇଯିବ ନା ବତ୍ସପଦମ, ବତ୍ସପଦମ କହିଲେ ଯେଉଁ ବାଛୁରୀ, ବାଛୁରୀର କୂରରେ ଗୋଟେ ଗାଢ ହେଇଗଲେ ବର୍ଷା ଦିନେ ବାଛୁରୀ ମାନେ ଯାଉଥିଲେ ତାଙ୍କର କୂରରେ ଗୋଟେ ଗାଢ ହେଇଗଲା, ସେଥିରେ କେତିକି ପାଣି ରହିବ, ସେ ପାଣି ଗୋଟେ ଛୋଟ ପିଲାଟେ ମଧ୍ୟ 40 ଫୁଟ ସିଏ ମଧ୍ୟ ସହଜରେ ପାର ହେଇଗଲା। ତେଣୁ ଯେଉଁମାନେ ଭଗବାନ ପାଦପଦ୍ମରେ ଆଶ୍ରୟ ନେଇଛନ୍ତି ତାଙ୍କର ଆଉ ଟେନସନ୍ ନାହିଁ ବା ତାଙ୍କର ଚିନ୍ତାଧାରା ନାହିଁ, ସେମାନେ ଭଗବାନ ପାଖକୁ ଯାହା ଭଗବାନ ରଖିଲେ ଏଇଭଳି ଭାବରେ ସେ ସମର୍ପିତ ହେଇଯାଇଛନ୍ତି, ସମର୍ପିତ ଆତ୍ମା, ତେଣୁ ତାଙ୍କର ସେ ଚିନ୍ତା ଆସୁନି। କିନ୍ତୁ ଯେଉଁମାନେ ସେ ଭଗବାନ ପାଦପଦ୍ମରେ ଆଶ୍ରୟ ନେଇନାହାନ୍ତି ତାଙ୍କର ଅବସ୍ଥା କ'ଣ ନା ପଦମ ପଦମ ଯଦ ବିପଦ, ପ୍ରତିପଦରେ ବିପଦ, ଭୌତିକ ଜଗତ ହେଉଛି ଭଗବାନ କହୁଛନ୍ତି ଦୁଃଖାଳୟ ସାହସ ସବୁବେଳେ ବିପଦ ରହିଛି ଭୌତିକ ଜଗତ। ତେଣୁ ଏଇଭଳି ଭାବରେ ଆମର ଭାବନାଟା ବା ଚିନ୍ତାକୁ ଯଦି ଆମେ ଶୁଦ୍ଧି କରିପାରିବା, ଭଗବାନଙ୍କର ଚିନ୍ତା କଲେ ଆମର ଯେଉଁ ଭୌତିକ ଚିନ୍ତା ସବୁ ରହିଛି ଏ ଚିନ୍ତାରୁ ଆମେ ମୁକ୍ତ ହେଇପାରିବା, ଇଏ ହେଉଛି ଭାବ ସଂଶୋଧି ଇତି ଏତତ୍। ଏଇସବୁ ଏତତ୍ ବା ଏଇସବୁ ଯେଉଁ କରିବା ଇଏ ହେଉଛି ତପ ମାନସ ମୁଖ୍ୟ, ଏ ମାନସିକ ତପସ। ତେଣୁ ଏଇ ଯେଉଁ ଶାରୀରିକ ବାଚିକ ଏବଂ ମାନସିକ ତିନି ପ୍ରକାର ତପସ୍ୟା ଭଗବାନ କହିଲେ ଏଇଟାକୁ ପୁଣି ଆଉ ତିନି ଭାଗରେ ବିଭକ୍ତ କରାଯାଉଛି। ସତ୍ୟଗୁଣର ଶାରୀରିକ ତପସ୍ୟା ଅଛି, ରଜଗୁଣର ଶାରୀରିକ ତପସ୍ୟା ଅଛି, ତମଗୁଣ ଶାରୀରିକ ତପସ୍ୟା ଆ ପରସ ଗୁଣ ବିଷୟରେ କହେ ସତ ରଜ ତମଗୁଣର ଭାବରେ କେମିତି ତିନି ପ୍ରକାର ତପସ୍ୟା ତିନି ପ୍ରକାର ନଅ ପ୍ରକାର ପରିଣତ ହେବ। ଜୟ ଶ୍ରୀ ଭଗବତ ଗୀତା କି ଜୟ ଶ୍ରୀ ଗୋପାଳ ଦେଇ ଆନନ୍ଦ ଗୋଟି ବୈଷ୍ଣବ।